ମୁଁ ରାଜକିଶୋର ଜେନା, ଜେନେରାଲ ମ୍ୟାନେଜର FSMC ପ୍ରାଇଭେଟ ଲିମିଟେଡ ଭୁବନେଶ୍ୱର। ଆଜି ସେଫ୍ ହାରବର୍ସ ପ୍ରୋଗ୍ରାମ ଚାଲିଥିଲା ଓରିଏଣ୍ଟେସନ କୋର୍ ସାନିଟେସନ ୱାର୍କର ମାନଙ୍କ ପାଇଁ ଏବଂ PPE କିଟ୍ ଡିଷ୍ଟ୍ରିବ୍ୟୁସନ। ଏଇଟା ବହୁତ ଭଲ ପଦକ୍ଷେପ ଗୋଟେ ଏବଂ କୋର୍ ସାନିଟେସନ ମାନଙ୍କର ନିହାତି PPE କିଟ୍ ପିନ୍ଧିବା ଏବଂ ତାର ପ୍ରପର ୟୁଜ୍ କରିବା ଏ ବିଷୟରେ ଜାଣିବା ଦରକାର। ଏବଂ ଯଦି ସେମାନେ PPE କିଟ୍ ପ୍ରପର୍ଲି ନ ୟୁଜ୍ କରନ୍ତି ତାହେଲେ କ'ଣ କ'ଣ ପ୍ରୋବ୍ଲେମ୍ ହୁଏ ଫିଲ୍ଡରେ କାମ କରୁଥିଲା ବେଳେ, ୟା ଉପରେ ପ୍ରପର୍ଲି ଓରିଏଣ୍ଟେସନ କରାଗଲା। ଏବଂ ସିଫାର ଏବଂ BMCରେ ଏଇ ଯେଉଁ ଜଏଣ୍ଟ ପଦକ୍ଷେପ, ବହୁତ ଭଲ ପଦକ୍ଷେପ, ଏଇଟା ଆଗକୁ ଚାଲିବା ଦରକାର। ଧନ୍ୟବାଦ।